ପ୍ରଥମ ସାମୁଏଲ ଅଧ୍ୟାୟ ଏକୋଇଶ। ଅନନ୍ତର ଦାଉଦ ନୋବରେ ଅହିମେଲକ ଯାଜକ ନିକଟକୁ ଆସିଲେ। ତହିଁରେ ଅହିମେଲକ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି? ଏଥିରେ ଦାଉଦ ଅହିମେଲକ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି ସେହି ବିଷୟ କେହି କିଛି ନ ଜାଣୁ। ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି। ଏବେ ତୁମ୍ଭ ହସ୍ତରେ କ'ଣ ଅଛି? ପାଞ୍ଚଟି ରୋଟି ଅବା ଯାହା କିଛି ଅଛି ତାହା ମୋ ହସ୍ତରେ ଦିଅ। ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋ ହସ୍ତରେ ସାଧାରଣ ରୋଟି ନାହିଁ। ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୋଟି ଅଛି। ତେଣୁ ଦାଉଦ ଯାଜକଙ୍କୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଉଣାଧିକ ଏହି ତିନି ଦିନ ହେଲା ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି। ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା, ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନଥିବ। ତହିଁରେ ଯାଜକ ତାଙ୍କୁ ପବିତ୍ର ରୋଟି ଦେଲା, କାରଣ ସେ ସ୍ଥାନରେ ଆଉ ରୋଟି ନଥିଲା, କେବଳ ଦର୍ଶନୀୟ ରୋଟି ଥିଲା। ତାହା ଉଠାଇ ନେବା ଦିନ ତପ୍ତ ରୋଟି ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ସାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା, ତାହାର ନାମ ଇଦୋମୀୟ ଦୋଏଗ। ସେ ସାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ପୁଣି ଦାଉଦ ଅହିମେଲକକୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼ଗ ନାହିଁ? କାରଣ ମୁଁ ଆପଣା ଖଡ଼ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣିନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା। ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଦ୍ଧ କରିଥିଲ, ଦେଖ ସେହି ପଲେଷ୍ଟିୟ ଗଲିଆତ୍ର ଖଡ଼ଗ ଏଫତ୍ ପଛେ ବସ୍ତ୍ରରେ ଗୁଡ଼ା ହୋଇଅଛି, ଯେବେ ତାହା ନେବ ନିଅ, ତାହା ଛଡ଼ା ଆଉ ଏଠାରେ କିଛି ନାହିଁ। ତେଣୁ ଦାଉଦ କହିଲେ, ତାହାପରି ଆଉ କିଛି ନାହିଁ, ତାହା ମୋତେ ଦିଅ। ଏଉତାରେ ଦାଉଦ ଉଠି ସାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥର ରାଜା ଆଖିସ୍ ନିକଟକୁ ଗଲେ। ତହିଁରେ ଆଖିସ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରିକି ପରସ୍ପର କହିନଥିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ। ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି ଗାଥର ରାଜା ଆଖିସ୍କୁ ବଡ଼ ଭୟ କଲେ। ଏଣୁ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ। ତହିଁରେ ଆଖିସ୍ ଆପଣା ଦାସମାନଙ୍କୁ କହିଲା, ଦେଖ ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ, ତୁମେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ? ମୋହର କ'ଣ ବାତୁଳ ଲୋକର ଅଭାବ ଅଛି ଯେ ତୁମେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କ'ଣ ମୋହର ଘରକୁ ଆସିବ?